ନମସ୍କାର, ମୋ ନାଁ ସୀତା ସରନ, ମୁଁ ଲକ୍ଷ୍ମୀପୁର ସାନ୍ତାଳ ବସ୍ତିର ଜଣେ ସ୍ଥାୟୀ ବାସିନ୍ଦା। ମୁଁ ଏସ୍ଟିଏ କମିଟିର ଜଣେ ମେମ୍ବର ଆଉ ମୁଁ ଆଜି ଜଳ ବିଷୟରେ କିଛି କହିବା ପାଇଁ ଚାହୁଁଛି। ଜଳ ହିଁ ଆମକୁ ଶାନ୍ତି ପ୍ରଦାନ କରିଥାଏ, ବିଶେଷ କରି ଆମକୁ ଖରାଦିନରେ ଯେତେବେଳେ ଆମେ ବାହାରୁ ଘରକୁ ଫେରିଥାଉ ସେତେବେଳେ ଗୋଟିଏ ଗିଲାସ ଖଣ୍ଡେ ପାଣି ପିଇଲେ ଆମକୁ ବହୁତ ଶାନ୍ତି ଲାଗିଥାଏ। ଯେପରି ମରୁଭୂମିରେ ବୁନ୍ଦାଏ ପାଣି ବୋଲି ଲୋକେ ଚାତକୁ ମାରି ଚାହିଁ ରହିଥାନ୍ତି, ସେହିଭଳି ଜଳ ହିଁ ଜୀବନ କି ଆବଶ୍ୟକ ହେଉଛି। ତା ବିଷୟରେ ମୁଁ କିଛି ଆଗକୁ କହିବାକୁ ଚାହୁଁଛି। ଆମ ଜୀବନରେ ଆମେ ଯେତେବେଳେ ଫାର୍ଷ୍ଟ ଟାଇମ୍ ଏଇଠି ଆମେ ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ 30 ବର୍ଷ ହେଲାଣି ଆମେ ବାସ କରି ରହିଛୁ। ଯେତେବେଳେ ଆମେ ରହିଥିଲୁ ସେତେବେଳେ ପାଣି ବହୁତ ଅଭାବ, ବହୁତ ନିଅଣ୍ଟ ଥିଲା, ତ ସେତେବେଳେ ଆମେ ବହୁତ କଷ୍ଟରେ ଚଳି ଆସୁଛୁ। ଆଉ ଆମେ ବହୁତ ଦୂରରୁ ଆମର ନାଲ୍କ ଛକ ଇଆଡ଼େ ଆମର ଜାବିଆ ସେଇଠୁ ଆମେ ଆଣିକି ପାଣି ଆମେ ଚଳି ଆସିଛୁ। ତାପରେ ଆମର ଏଇ ଯେଉଁ ପଲିଟେକ୍ନିକ୍ ଭିତରେ ସେ ପାଣି ଅଭର୍ଭ ପାଣି ସେସବୁ ଆମେ ପାଣି ଡେକ୍ଚିରେ ମୁଣ୍ଡେଇ ମୁଣ୍ଡେଇ ଆଣିଛୁ। ସେ କଥା ଆମେ ଭାବିଲେ ଏବେ ବି ଆମକୁ ଲୋମ ଥରି ଉଠେ, କିନ୍ତୁ ବହୁତ କଷ୍ଟରେ ଆମେ ଚଳି ଆସିଛୁ। ଏବେ 2 ବର୍ଷ ହେଲାଣି କିନ୍ତୁ ସରକାର ଆମ ପାଇଁ ଏତେ ସୁବିଧା କରିଦେଇଛନ୍ତି, 24 ଘଣ୍ଟିଆ ପାଣି ଆମେ ପାଇପାରିଛୁ, ତ ଏଥିପାଇଁ ଆମେ ବହୁତ ଖୁସି ହେବେ। ଆଉ ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆଉ କେହି ହେଲେ ଜଳ ସଞ୍ଚୟ କରିବା ପାଇଁ ଶିଖନ୍ତୁ, କେହି ହେଲେ ନଷ୍ଟ କରନ୍ତୁ ନାହିଁ। ମୁଁ ଏତିକି କହି ମୁଁ ସମସ୍ତଙ୍କୁ ଆଗରେ କ୍ଷମା ପ୍ରାର୍ଥନା କରୁଛି।